ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ଦେଶର ଅର୍ଥବ୍ୟବସ୍ଥାରେ ସମ୍ବଲପୁରର ଯୋଗଦାନ ରହିଛି, କହିଲେ ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଘ ଗଣନା ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳ ତଟ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ବିସ୍ତୃତ ସମ୍ବାଦ, ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କେତେକ ସ୍ଥାନରେ ପରୀକ୍ଷା ଖାତା ମୂଲ୍ୟାଙ୍କନ ବାଧାପ୍ରାପ୍ତ ହେବା ଯୋଗୁଁ ଫଳ ପ୍ରକାଶ ପାଇବାରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ଆଶା କରୁଛୁ ଆମେ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଆମେ ତାର ପ୍ରକାଶ କରିବୁ, ଘୋଷଣା କରିବୁ, ଏଥିରେ କୌଣସି ପ୍ରକାର ଆଉ ବିଳମ୍ବ ହେବ ନାହିଁ। ଆମେ ଚେଷ୍ଟା କରୁଛୁ ଦିନେ ଦୁଇ ଦିନ ଭିତରେ ନିଶ୍ଚୟ ଆର ପ୍ରକାଶ କରିବା। ଆମେ ନିଶ୍ଚୟ ଉଚ୍ଚଶିକ୍ଷା ବିଭାଗ ସହିତ ଆମେ କଥା ହେବ ଆଉ ଏକ୍ସଟେନ୍ସନ୍ କରିବା ପାଇଁ ବି ତାଙ୍କୁ ନିବେଦନ କରିବା। ଯଦି ପିଲାମାନଙ୍କର ଅସୁବିଧା ହେବ ନିଶ୍ଚୟ ତାକୁ ବିଚାର କରାଯିବ, କୌଣସି ପ୍ରକାର ପିଲାମାନଙ୍କର ଅସୁବିଧା ଯେମିତି ହେବ ନାହିଁ, ସେମାନେ ଠିକ୍ ଭାବରେ କେମିତି ତାଙ୍କର ପ୍ଲସ୍ ଥ୍ରୀ ସେମାନେ ଜଏନ୍ କରିବେ ତାର ସବୁ ପ୍ରକାର ବ୍ୟବସ୍ଥା କରାଯିବ।
ଅନ୍ୟପକ୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ସମୟସୀମା ବୃଦ୍ଧି କରାଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଯୁକ୍ତ ତିନି ନାମଲେଖା ଆବେଦନର ଶେଷ ତାରିଖ। G20 ଶେର୍ପା ତଥା ନୀତି ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସି ଜିଲ୍ଲାର ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ଶିକ୍ଷା, ବ୍ୟବସାୟ, ଅର୍ଥନୀତି, ପର୍ଯ୍ୟଟନରେ ସମ୍ବଲପୁରର ବିକାଶକୁ ନେଇ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ବିକାଶକୁ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଦେଶର ବିକାଶରେ ସମ୍ବଲପୁର ଜିଲ୍ଲାର ଭାଗିଦାରୀ ରହିବ ବୋଲି ଅମିତାଭ କାନ୍ତ କହିଛନ୍ତି। IIM ସମ୍ବଲପୁରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କାନ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା ସମୟରେ IIM ଓ IIT ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ଦେଶର ଆର୍ଥିକ ସ୍ଥିତି $4 trillion $30 trillion GDP 9 ଗୁଣା ବୃଦ୍ଧି ଏବଂ ମୁଣ୍ଡପିଛା ଆୟ 8 ଗୁଣ ସହିତ ଉତ୍ପାଦନ 16 ଗୁଣ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କାନ୍ତ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥାରେ ସମ୍ବଲପୁର ଯୋଗଦାନକୁ ଉପଲବ୍ଧି କରି ଅମିତାଭ କାନ୍ତ କହିଛନ୍ତି,
यहाँ के स्टार्टअप्स को बहुत डिसरप्शन करना पड़ेगा क्योंकि हमें नई टेक्नोलॉजी चाहिए, बैटरी में चाहिए, सोलर में चाहिए, इलेक्ट्रिक मोबिलिटी में चाहिए। इसीलिए भारत सरकार ने इतने ऐसे IIM संबलपुर जैसे इंस्टीट्यूशन बनाए और संबलपुर की खासियत यह है कि भारत की इकोनॉमी को संबलपुर बड़े जोरों से कंट्रीब्यूट करता है। यहाँ से पावर का जो उत्पादन होता है वो 7 स्टेट्स को जाता है। यहाँ करीब 75% एल्यूमिनियम यहाँ से बनता है संबलपुर में। तो यहाँ का जो इकोनॉमिक ग्रोथ जो ड्राइव करता है उसको हमें IIM संबलपुर को कन्वर्ज और इंटीग्रेट करके नई टेक्नोलॉजी को उपयोग करना जरूरी है।
केन्दुझर सांसद अनंत नायक आज हरिचंदनपुर ब्लॉक ପିଠାଗୋଳା ପଞ୍ଚାୟତ ନନ୍ଦରାଠାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସାପୁଆ ଡ୍ୟାମ୍ର ନୂତନ କେନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ତେଲକୋଇର ବିଧାୟକ ଫକୀର ମୋହନ, ସାଂସଦ ପ୍ରତିନିଧି, ବିଭାଗୀୟ ଅଧିକାରୀ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଦେଶରେ କୋଭିଡ୍ ମୃତ୍ୟୁ ସାମ୍ନାକୁ ଆସିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଦେଖାଦେଇଥିବା କୋଭିଡ୍ ଓମିକ୍ରନ୍ର ସବ୍ ଭାରିଆଣ୍ଟରେ କୋଭିଡ୍ ଭୂତାଣୁର ସାମାନ୍ୟ ଲକ୍ଷଣ ରହୁଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ 4 ବନାଞ୍ଚଳର 36 ବିଟ୍ ହାଉସ୍ରେ ବାଘ ଗଣନା ଆରମ୍ଭ ହୋଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯିବ। ବ୍ୟାଘ୍ର ଗଣନା କାର୍ଯ୍ୟରେ ସ୍ୱତନ୍ତ୍ର ଦଳ ନିୟୋଜିତ ହୋଇଛନ୍ତି। ଏହି ଗଣନା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ। ମାଂସାଶୀ ପ୍ରାଣୀଙ୍କ ଗଣନା କାର୍ଯ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। 22 ତାରିଖଠାରୁ 24 ତାରିଖ ପର୍ଯ୍ୟନ୍ତ ତୃଣଭୋଜୀ ପ୍ରାଣୀଙ୍କ ଗଣନା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ 3 ଦିନ ଗଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିରେ ମାଂସାଶୀ ପ୍ରାଣୀଙ୍କ ମଳ, ପାଦଚିହ୍ନ ଓ ରାମ୍ପୁଡ଼ା ଚିହ୍ନ ଉପରେ ନିରୀକ୍ଷଣ କରାଯାଉଛି। ମୌସୁମୀ ପୂର୍ବ ଏବଂ ମୌସୁମୀ ପରବର୍ତ୍ତୀ ସମୟରେ ଏହାର ଗଣନା କରାଯାଉଥିବା ଜଣାପଡ଼ିଛି। ରାଜ୍ୟର ଭୂମିହୀନ ବା ନିଜସ୍ୱ ଘର ନିର୍ମାଣ କରିବା ପାଇଁ ଘରପଟ୍ଟା ନଥିଲେ ସେମାନଙ୍କୁ ବସୁନ୍ଧରା ଯୋଜନାରେ 4 ଡିସ୍ମିଲ୍ ପଟ୍ଟା ଜମି ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ଯୋଜନାରେ ଯେଉଁ ଲୋକଙ୍କ ପାଖରେ 4 ଡିସ୍ମିଲ୍ରୁ କମ୍ ଜମି ରହିଛି ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ଗ୍ରହଣ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ 4 ଡିସ୍ମିଲ୍ ଜମି ପ୍ରଦାନ କରାଯିବ। ଏହି ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରେ ଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 122ତମ ସଂସ୍କରଣ। ଇଚ୍ଛୁକ ବ୍ୟକ୍ତିମାନେ ଟୋଲ୍ ଫ୍ରି ନମ୍ଘର 1800117800 ମାଧ୍ୟମରେ ସେମାନଙ୍କର ମତାମତ ଏବଂ ପରାମର୍ଶ ପଠାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ଆଜି ଅନ୍ତିମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତକାଲି ଭଉଁରୀ ତିଥିରେ ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ସହ ରାତ୍ରି ଚାପରେ ସରୋବରରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଏହି ଯାତ୍ରାରେ ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ରମରେ ଆଜି ଅପରାହ୍ନରେ ଶେଷଥର ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ଏହାସହ ନିଆରା ହଳଦୀପାଣି ନୀତିରେ ସାମିଲ ହେବେ। ଏହି ନୀତି ଦର୍ଶନ ନେଇ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଡାଳୁଆ ଧାନ ଚାଷ ବୃଦ୍ଧି ପାଇଥିବାରୁ ଚାଷୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଏହି ବ୍ଲକର 23 ପଞ୍ଚାୟତରେ 5000 ହେକ୍ଟରରୁ ଅଧିକ ଚାଷ ଜମିରେ ରବି ଫସଲ ହେବା ସହ ଡାଳୁଆ ଧାନ ଏବଂ ବିରି, ମୁଗ, ଗେଣ୍ଡୁଫୁଲ, ଗୋଲାପ ଫୁଲ, ହଳଦୀ ଆଦି ଚାଷ ହୋଇଥିବାରୁ ଚାଷୀ ଉତ୍ସାହିତ ଥିବା ଜଣାପଡ଼ିଛି। ଏଠାରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ରହିଛି, ତେଣୁ ଏଠାରେ ଜଳସେଚନ ସୁବିଧା ଯୋଗାଇ ଦେବା ଏବଂ ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀମାନେ ଜିଲ୍ଲା କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପିତାମାତାଙ୍କୁ ହୋଇଥିବା ଅନାଥ ଶିଶୁମାନଙ୍କର ଭରଣ ପୋଷଣ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ନେହ ଛାୟା ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଅନାଥ ଶିଶୁମାନଙ୍କୁ ଏହି ଯୋଜନା ଅଧୀନରେ ଶିକ୍ଷା ଓ ପୋଷଣ ପ୍ରଦାନ କରାଯିବ। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ହାଇସ୍କୁଲର 3 ଜଣ ଛାତ୍ର ପି ଆଦିତ୍ୟ ଦାସ, ସୌରଭ ଗୌଡ଼ ଓ ଶ୍ରୀଧର ଜେନା ପର୍ଯ୍ୟାୟକ୍ରମେ ଆମେରିକାରେ ହେବାକୁ ଥିବା ଅନ୍ତର୍ଜାତୀୟ ୟୁନିକର୍ନ ସମ୍ମିଳନୀରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ଛାତ୍ରମାନେ 9ମ ଓ 10ମ ଶ୍ରେଣୀରେ ପଢୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ଘଣ୍ଟେଶ୍ୱର ଗୋପୀନାଥପୁର ବଜାରପୁର ପ୍ରମୁଖ ପଞ୍ଚାୟତରେ ଅପରେସନ୍ ସିନ୍ଦୁରର ସଫଳତା ନେଇ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର ଜନସାଧାରଣ, ଯୁବଗୋଷ୍ଠୀ, ସାମାଜିକ ସୁରକ୍ଷାକର୍ମୀ, ଜନପ୍ରତିନିଧି ଯୋଗଦେଇ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇ ସେନାବାହିନୀମାନଙ୍କ କର୍ତ୍ତବ୍ୟ ଓ ସାହସକୁ ପ୍ରଶଂସା କରି ଭାରତମାତାର ଜୟଗାନ କରିଥିଲେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 25 ତାରିଖ ବେଳକୁ ମୌସୁମୀ କେରଳ ତଟ ଛୁଇଁବ ବୋଲି ଅନୁମାନ କରାଯାଇଛି। ଚଳିତ ମାସ 13 ତାରିଖ ଦିନ ଦକ୍ଷିଣ ପଶ୍ଚିମ ମୌସୁମୀ ଆଣ୍ଡାମାନ ସାଗର ଛୁଇଁବା ପରେ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର ଅଞ୍ଚଳଗୁଡ଼ିକୁ ଅଗ୍ରସର କରିସାରିଛି। ଚଳିତ ବର୍ଷ 6 ଦିନ ଆଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ସ୍ପର୍ଶ କରିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆଜି ପୁରୀ, ଖୋର୍ଦ୍ଧା ସମେତ 17 ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀର ପ୍ରଭାବରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାର କେର୍ମେରାଠାରେ ସର୍ବାଧିକ 55.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 2 ଦିନ ମଧ୍ୟରେ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ଦେଶର ଅର୍ଥବ୍ୟବସ୍ଥାରେ ସମ୍ବଲପୁରର ଯୋଗଦାନ ରହିଛି କହିଲେ ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଘ ଗଣନା ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳ ତଟ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।